ହ୍ୟାଲୋ, ମୋ ନାଁ ସବିତା ପରିଡ଼ା, ମୁଁ ନୀଳଚନ୍ଦ୍ର ନଗରରୁ କହୁଛି। ଆମର ଡ୍ରେନ କାମ ହେଇଛି କିନ୍ତୁ ବର୍ଷା ହେଲେ ଅସୁବିଧା, ଘରେ ପାଣି ପଶୁଛି। ଡ୍ରେନଟା ଟିକେ ସଫା ହେଇଥାନ୍ତା, ଆପଣ ଟିକେ ଶୀଘ୍ର ସଫା କଲେ ଭଲ ହବ।
ଦେଖନ୍ତୁ।